କଳ୍ପନାର ରାଜପୁତ୍ର ରଚନା ଭୁବନେଶ୍ୱର ବେହେରା ପୁରୁଣା କଥା କେଉଁ ଅଜଣା କାଳର କୌଣସି ଅଶୁଭ ମୁହୂର୍ତ୍ତରେ ଜଣେ କେହି ଗୋଦରି ଭୁଲରେ ହେଉ ବା ଜାଣିଶୁଣି ହେଉ ଅନ୍ୟ କାହାରି ହାତ ଗୋଡ଼ର ସ୍ଥୂଳତ୍ୱ ସମ୍ବନ୍ଧରେ କିଛି ଗୋଟିଏ ଟିପ୍ପଣୀ ଦେଇଦେଇଥିଲା ତାପରଠାରୁ ସେ ଆଉ କ୍ଷମା ପାଇନି। ଯୁଗ ଯୁଗ ଧରି କାଳର ଅନନ୍ତ ଓ ଅସରନ୍ତି ପରିସର ମଧ୍ୟ ଦେଇ ସମାଜ କିଛି ନା କିଛି ବାହାନାରେ ଅଥବା ସିଧାସଳଖ ସେଇ ଗୋଦରି ମହାଶୟଙ୍କୁ ତଳକୁ ଅନାଇବାକୁ ପରାମର୍ଶ ଦେଇଆସିଛି। ଆଉ କଣା ସର୍ବସ୍ୱ ଚାଲୁଣୀକୁ ସାମାନ୍ୟ ଗୋଟାଏ ଫୋଡ଼ବାଲା ଛୁଞ୍ଚି କ'ଣ କହିଥିଲା ସେ କଥା ମଧ୍ୟ ଥରକୁ ଥର ଚେତେଇ ଦେଇଛି। ଏବେ କିନ୍ତୁ ସେ କଥା ଆଉ ନାହିଁ। ଆଜିର ଗୋଦରି ନିର୍ଭୟରେ ନିର୍ବିକାର ଭାବରେ ଅନ୍ୟମାନଙ୍କର ହାତ ଗୋଡ଼ ମାପିବାରେ ଲାଗିଛି। ଏବର ଚାଲୁଣୀ ବିନା ଦ୍ୱିଧାରେ ଛୁଞ୍ଚିର ଫୋଡ଼କୁ ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରି ପରିହାସ କରିଚାଲିଛି। ଆଉ କେଉଁଆଡ଼ୁ କିଛି ଜବାବ ଶୁଣାଯାଉନି। ଆଜିର ସମାଜ ନିର୍ବାକ ମଣିଷ ବୋଧହୁଏ ଅନ୍ୟମାନଙ୍କୁ ସମାଲୋଚନା କରିବାକୁ ଭଲ ପାଏ। ଅନ୍ୟର ଭୁଲ ଭଟକା ବର୍ଣ୍ଣନା କଲାବେଳକୁ ସତ ଜିହ ହୋଇଉଠେ, କିନ୍ତୁ ନିଜର କ୍ରିୟାକଳାପ ଆଚାର ବ୍ୟବହାର ଦୋଷ ଦୁର୍ବଳତା ତଥା ଅପାରଗତା ସମ୍ବନ୍ଧରେ କେବଳ ଯେ ଅନଭିଜ୍ଞ ନୁହେଁ ତାହା ନୁହେଁ, ଅନ୍ୟ କେହି ସେ ବିଷୟରେ କିଛି ମନ୍ତବ୍ୟ ଦେଲେ ଅସହିଷ୍ଣୁ ହୋଇଉଠେ। ମନେହୁଏ ଯେ ମଣିଷର ଏ ଦୁର୍ବଳତା ଆଜିର ନୁହେଁ, ତାହା ଆଦିମ। ଏହା ମଣିଷ ସୃଷ୍ଟିର ଅପୂର୍ଣ୍ଣତା ତଥା ନିଜ ସମ୍ବନ୍ଧୀୟ ଜ୍ଞାନର ସୀମିତତାର ହିଁ ସୂଚନା ଦିଏ। ଯେକୌଣସି ସାଧାରଣ ଲୋକ ତା ଚାରିପାଖର ପ୍ରତ୍ୟେକ ଚଳନ୍ତି ଅଚଳନ୍ତି ପ୍ରାଣୀ ତଥା ବସ୍ତୁକୁ ଦେଖିପାରେ। ଦୂର ଆକାଶର ଗ୍ରହ ନକ୍ଷତ୍ର ମଧ୍ୟ ବାଦ ଯାଆନ୍ତିନି, କିନ୍ତୁ ସେ ନିଜ ମୁହଁକୁ ସିଧାସଳଖ ଦେଖିପାରେନି। ତା ନିଜ ମୁହଁ ଦେଖିବାକୁ କିପରି ତାହା ଜାଣିବାକୁ ହେଲେ ତାକୁ ଅନ୍ୟର ଆଶ୍ରୟ ନେବାକୁ ପଡ଼େ, ଅନ୍ୟର ମତ ଲୋଡ଼ିବାକୁ ହୁଏ। ତେବେ ମଧ୍ୟ ଅନ୍ୟର ସାହାଯ୍ୟରେ ସେ ଯାହା ଦେଖେ ତାହା କେବଳ ଗୋଟିଏ ପ୍ରତିବିମ୍ବ ମାତ୍ର, ଗୋଟାଏ ପ୍ରତିକୃତି, ଗୋଟାଏ ଛାୟା, ଯେତେ ସ୍ପଷ୍ଟ ହେଲେ ମଧ୍ୟ ଅପ୍ରାକୃତ ଠିକ୍ ସ୍ୱରୂପ ବୋଲି କୁହାଯାଇ ନପାରେ। ନିଜର କଳ୍ପିତ ସୁନ୍ଦର ମୁହଁ ସାଙ୍ଗରେ ଯେଉଁ ପ୍ରତିବିମ୍ବର ସାମଞ୍ଜସ୍ୟ ବେଶୀ ବୋଲି ମନେ ହୁଏ, ମଣିଷ ସେହି ପ୍ରତିବିମ୍ବକୁ ହିଁ ଆଦର କରେ। ଯେଉଁ କନଭେକ୍ସ ଦର୍ପଣରେ ନାକ ଛୁକ ଚଞ୍ଚୁ ପରି ନ ହୋଇ ହାତୀ ଶୁଣ୍ଢ ପରି ହୁଏ, ଅଥବା ତିଳ ଫୁଲ ପରି ନ ଦିଶି ଘସରା ପଇସା ପରି ଜଣାପଡ଼େ, ଦାନ୍ତ ଡାଳିମ୍ବ ମଞ୍ଜି ପରି ନ ଦିଶି ଲୁହା ଶାବଳର ରୂପ ନିଏ, ଆଖି କମଳ ଲୋଚନ ହେବା ପରିବର୍ତ୍ତେ ଟେରା ଦିଶେ, ଆଉ ମୁହଁ ଚନ୍ଦ୍ରମାର ସ୍ୱଚ୍ଛ ସ୍ନିଗ୍ଧ କମନୀୟ କୋମଳତା ବଦଳରେ ମୃଗାଙ୍କ ଓ ଶଶାଙ୍କର କର୍କଶତା ଓ ବନ୍ଧୁରତାର ଇଙ୍ଗିତ ଦିଏ, ମଣିଷ ସେ ଦର୍ପଣକୁ ଗୋଇଠା ମାରି ତଳେ କଚାଡ଼ି ଚୁର୍ମାର କରିଦେବାକୁ ଇଚ୍ଛା କରେ। ଆଉ ଯେଉଁ ଦର୍ପଣରେ ସେ ଚିତ୍ରସେନ ଗନ୍ଧର୍ବ କିମ୍ବା ରାଜେଶ ଖାନ୍ନା ତଥା ରୂପସୀ ମେନକା କିମ୍ବା ହେମା ମାଳିନୀ ପରି ଦିଶେ, ସେହି ଦର୍ପଣକୁ ଯତ୍ନରେ ନିଜ ଡ୍ରେସିଂ ଟେବୁଲରେ ସଜାଇ ରଖେ ଓ ନିଜ ମୁହଁ ସମ୍ବନ୍ଧରେ ବାରମ୍ବାର ତାର ମତାମତ ଲୋଡ଼େ। ମୁହଁ ଅପେକ୍ଷା ମଣିଷର ଆହୁରି ବେଶୀ ପ୍ରିୟ ଓ ଅତି ଆଦରର ବସ୍ତୁ ହେଉଛି ସେ ନିଜେ, ତାର ମୁଁ। ଏହି ମୁଁଟି କିଏ ଓ କେଉଁଠି ଥାଏ କହିବା କଠିନ। କାହାରି କାହାରି ମତରେ ମଣିଷର ମୁଁ ତା ଛାତି ଭିତରେ ଚକା ମାଡ଼ି ବସିଥାଏ। କେହି କେହି କହନ୍ତି ଯେ ଏହି ମୁଁ ମୁଣ୍ଡର ଖପୁରି ତଳେ ଜାଲ ଘେରରେ ବୁଢ଼ିଆଣୀ ଛକି ରହିଥିଲା ପରି ମସ୍ତିଷ୍କର ଧୂସର ଶୈବାଳ ଭିତରେ କେଉଁଠି ଛପି ରହିଥାଏ। ଆଉ କିଏ ବା କହେ ଯେ ଦୁଇ ଭୁରୁ ମଝିରେ ଥିବା ତ୍ରିକୁଟିରେ ଏହି ମୁଁ ବସା ବାନ୍ଧି ରହେ। ତେବେ ଛାତି ଭିତରେ ହେଉ, ଖପୁରି ଭିତରେ ତ୍ରିକୁଟିରେ ହେଉ, ଯେଉଁଠି ରହୁଥିଲେ ବି ମୁଁ ସବୁବେଳେ ଗୋଟିଏ କଳ୍ପନାର ରାଜପୁତ୍ରର ରୂପ ନିଏ, ଓ ସେ ହୁଏ ସବୁଠାରୁ ସୁନ୍ଦର, ସବୁଠାରୁ ଚତୁର, ବଳବାନ, ଧୁରନ୍ଧର ଓ ସୁକୁମାର। କିଏ କହେ ମୁଁ ରାବଣ, ମୋ ସମାନ ବୀର ଏ ଜଗତରେ ଆଉ କେହି ନାହିଁ। କିଏ କହେ ଲକ୍ଷ୍ୟ ରାଜାଙ୍କର ମୌଡ଼ମଣି ମୁଁ ଦୁର୍ଯ୍ୟୋଧନ, ବିନା ଯୁଦ୍ଧରେ ସୂଚ୍ୟଗ୍ର ପରିମାଣରେ ଭୂମି ସୁଦ୍ଧା ଦେବି ନାହିଁ। କିଏ କହେ ସାରା ବିଶ୍ୱର ଅଧିକାରୀ ମହାଦାନୀ ବଳି ମୁଁ, ଅନ୍ୟ କେହି ଅବା କହେ ଦେବଦେବ ମହାଦେବଙ୍କୁ ଯେ ବଶୀଭୂତ କରିପାରେ ମୁଁ ସେହି କାମଦେବ, ଆଉ କେହି କହେ ମୁଁ ହିଟଲର, ମୁଁ ମୁସଲିନ, ମୁଁ ଆୟୁବ ଖାନ। ଯୁଗ ଯୁଗ ଧରି ଗର୍ବ ଦମ୍ଭ ଅଭିମାନର ପ୍ରତୀକ ଏହି କୋଟି କୋଟି ବୁଦ୍ବୁଦ ମୁଁ ଇନ୍ଦ୍ରଧନୁର ରଙ୍ଗ ନେଇ ସମୟର ସ୍ରୋତରେ ଭାସି ଚାଲନ୍ତି। ଆଉ ଏପରି ଭାସି ଯାଉଥିଲା ବେଳେ ମଧ୍ୟ ସେ ଭିତରୁ କେହି କେହି ଚିତ୍କାର କରି ଉଠନ୍ତି, ମୁଁ ନେତା, ମୁଁ ମନ୍ତ୍ରୀ, ମୁଁ କୋଟିପତି ଶିଳ୍ପପତି, ମୁଁ ପଣ୍ଡିତ, ଜ୍ଞାନୀ, ଶିକ୍ଷକ, ମୁଁ ବିପ୍ଳବୀ ଯୁବକ, ରାଜନେତା। କ୍ରୁର ଅହି କବଳରେ ପଡ଼ିଥିଲା ବେଳେ ବିକଳେ ରାବୁ ରାବୁ ଉର୍ଦ୍ଧେ ଉଡ୍ଡିନ ଓହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ମଣ୍ଡୁକ ପରି। ସବୁ ମଣିଷ ସମାନ, ସ୍ଥାନ ବିଶେଷରେ ସାନ ବଡ଼ ଦେଖାଯାଆନ୍ତି ଯାହା, ସମସ୍ତେ ସେହି ମହାପଥର ଯାତ୍ରୀ। ଆଗ ପଛ ହୋଇ କିଏ କେଉଁ ଟପାଘର ବା ପାନ୍ଥଶାଳାରେ ପହଞ୍ଚିଛି, ତଥାପି ମଣିଷ ନିଜକୁ ସବୁବେଳେ ଏଇ ମୁଁ ବୋଲି ହିଁ ପରିଚୟ ଦିଏ। ନିଜ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ପ୍ରତ୍ୟେକ ମଣିଷ ସେଥିପାଇଁ ସମସ୍ତଙ୍କୁ ସମାଲୋଚନା କରେ, ସମସ୍ତଙ୍କର ଦୋଷ ତ୍ରୁଟି ଦେଖାଏ, କିନ୍ତୁ ନିଜେ ଯେ ଭୁଲ କରିପାରେ ତାହା କଳ୍ପନା ବି କରେନି। ତାର ଧାରଣା ହୁଏ ଯେ ସେ ଯାହା କରୁଛି ତାହା ହିଁ ଠିକ୍, ଆଉ ଯେଉଁ ବାଟରେ ସେ ଚାଲିଛି ତାହା ହିଁ ପ୍ରକୃତ ମାର୍ଗ। କୌଣସି ସରକାରୀ ଚାକିରିଆ ଅନ୍ୟମାନଙ୍କୁ ଡେଇଁ ନିଜେ ଯଦି ପ୍ରମୋସନ୍ ପାଏ, ସେ ଧରିନିଏ ଯେ ତାହା ତାହାର ଯୋଗ୍ୟତାର ନିଦର୍ଶନ। ସେ ନ ପାଇ ଅନ୍ୟ କେହି ଯଦି ଏପରି ପ୍ରମୋସନ୍ ପାଏ, ତାହା ହୁଏ ପ୍ରିୟାପ୍ରୀତି ତୋଷଣ। କେହି ଯଦି ଅନ୍ୟ କାହାଠାରୁ ଅସତ୍ ଉପାୟରେ ଅର୍ଥ ଗ୍ରହଣ କରେ, ତାହା ହୁଏ ଉତ୍କୋଚ ଓ ଲାଞ୍ଚ। କିନ୍ତୁ ନିଜେ ସେପରି କଲେ ଅର୍ଥନୀତିର ବୈଷମ୍ୟ ତଥା ଦରଦାମ ବୃଦ୍ଧି ଦାୟୀ ହୁଏ ଓ ମଣିଷ ନିଜେ ଦୋଷଶୂନ୍ୟ ହୋଇଯାଏ। ଅନ୍ୟ କେହି କାମ ନ କଲେ ତାହା ହୁଏ ଆଳସ୍ୟ ଓ କର୍ତ୍ତବ୍ୟରେ ଅବହେଳା, ତେଣୁ ଘୃଣ୍ୟ। ଆଉ ନିଜେ କାମ ନ କରି ସୁବିଧା ମାରିପାରେ, ତାହା କେବଳ ବୁଦ୍ଧିମତାର ହିଁ ପରିଚୟ ଦିଏ। ଅନ୍ୟର ପୁଅ ଦୋଷ କଲେ ସେ ହୁଏ କଠୋର ଶାସ୍ତି ବିଧାନର ଉପଯୁକ୍ତ ପାତ୍ର, ଆଉ ନିଜ ପୁଅ ଦୋଷ କଲେ ତାହା ହୁଏ ଶିକ୍ଷା ପ୍ରଣାଳୀର ଦୋଷ। ନିଜ ପୁଅର ଯେଉଁ ଦୁଷ୍ଟାମୀ ଖେଳବାଡ଼ ଗିରି ପରି ଜଣାପଡ଼େ, ଅନ୍ୟର ପୁଅଠାରେ ତାହା ହୁଏ ଗୁଣ୍ଡାମୀ। ପ୍ରତ୍ୟେକ ନିଜର ଦୋଷ ତ୍ରୁଟି ସମ୍ବନ୍ଧରେ ସଚେତନ ନ ହେବାରୁ ଦେଶରେ ଆଜି ଯେଉଁ ଅବସ୍ଥା ଦେଖାଦେଇଛି, ତାହା ଆମର ସେଇ ଚିରପରିଚିତ ପୁରୁଣା କାହାଣୀକୁ ମନେ ପକାଇ ଦିଏ। ରାଜା ଗୋଟିଏ ପୁଷ୍କରିଣୀ ଖୋଳାଇଲେ, ସମସ୍ତେ ତ ପୋଖରୀ ଖୋଳାଉଛନ୍ତି, ତେବେ ଏ ପୁଷ୍କରିଣୀ ଖୋଳାଇବାରେ ରାଜାଙ୍କର ବାହାଦୁରୀ ରହିଲା କେଉଁଠି? ସେ ତେଣୁ ଠିକ୍ କଲେ ଯେ ପୁରାଣର କ୍ଷୀର ସମୁଦ୍ର ପରି ଏ ପୁଷ୍କରିଣୀଟି ଗୋଟିଏ କ୍ଷୀର ପୁଷ୍କରିଣୀ ହେବ। ଯଥାରୀତି ଡେଙ୍ଗୁରା ଦିଆହେଲା ଯେ ଜଳାଶୟ ପ୍ରତିଷ୍ଠା ପାଇଁ ନିର୍ଦ୍ଧାରିତ ଦିନ ବ୍ରାହ୍ମ ମୁହୂର୍ତ୍ତରେ ସହରବାସୀ ପ୍ରତ୍ୟେକ ଗୋଟିଏ ଗୋଟିଏ ମାଠିଆ ଦୁଧ ଆଣି ପୁଷ୍କରିଣୀରେ ଢାଳିବେ, ନଚେତ୍। ପ୍ରତିଷ୍ଠା ଦିନ ପହଞ୍ଚିଗଲା, ପ୍ରତ୍ୟେକ ଭାବିଲେ ଯେ ସମସ୍ତେ ଦୁଧ ଢାଳିବା ଫଳରେ ପୋଖରୀଟେ ତ ଦୁଧରେ ପୂର୍ଣ୍ଣ ହୋଇଯାଇଥିବ, ସେ ଯଦି ମାଠିଆଏ ପାଣି ଢାଳିଦିଏ ତେବେ ପୋଖରୀଏ ଦୁଧରେ ମାଠିଆଏ ପାଣି ଜଣା ବି ପଡ଼ିବନି, ଆଉ ଅନ୍ଧାରରେ କିଏ ବା ଦେଖୁଛି। ପ୍ରତ୍ୟେକ ଏମିତି ମାଠିଆଏ ଲେଖା ପାଣି ଢାଳି ଦେଇଗଲେ, ସକାଳେ ଦେଖିଲା ବେଳକୁ ପୁଷ୍କରିଣୀଟି ପାଣିରେ ଭରପୁର, ଦୁଧର ଲେଶ ମାତ୍ର ହିଁ ନାହିଁ। ଆଜି ଆମେ ଠିକ୍ ଏଇ ଦଶାରେ ଆସି ପହଞ୍ଚିଛୁ। ପ୍ରତ୍ୟେକ ଅନ୍ୟର କ୍ରିୟାକଳାପରେ ଅସହିଷ୍ଣୁ, କିନ୍ତୁ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଉଦାସୀନ। ନିଜେ ନିଜର ଦୋଷ ତ୍ରୁଟି ଜାଣିପାରିବା କଷ୍ଟକର ହୁଏ ବୋଲି ଶିକ୍ଷକ ଓ ଗୁରୁଜନମାନେ ଯାହା କରୁଛନ୍ତି ତାକୁ ସମାଲୋଚନା ନକରି ସେମାନେ ଯାହା କହୁଛନ୍ତି ବା ଉପଦେଶ ଦେଉଛନ୍ତି ତାକୁ ମାନିବା ପାଇଁ ଆମର ସଂସ୍କୃତି ଚିରଦିନ ଶିକ୍ଷା ଦେଇଆସିଛି ଓ କହିଆସିଛି ଯେ ଆମର ଦୃଷ୍ଟି ବହିର୍ମୁଖୀ ନ ହୋଇ ଅନ୍ତର୍ମୁଖୀ ହେବା ଉଚିତ। ଦେଶରେ ଆଜି ଯେଉଁ ବିଶୃଙ୍ଖଳା ଦେଖାଦେଇଛି, ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଶାସନ ପ୍ରଣାଳୀ କିମ୍ବା ଶିକ୍ଷା ପ୍ରଣାଳୀ ଦାୟୀ ହୋଇନପାରେ। ଆମେ ସମସ୍ତେ ଏଥିପାଇଁ ବ୍ୟକ୍ତିଗତ ଭାବରେ ଦାୟୀ। ବ୍ୟକ୍ତିଗତ କର୍ତ୍ତବ୍ୟବୋଧ ଓ କର୍ତ୍ତବ୍ୟନିଷ୍ଠା ହିଁ ଆମର ମହାନ ଦେଶକୁ ପୁନର୍ବାର ପୃଥିବୀର ସର୍ବଶ୍ରେଷ୍ଠ ଦେଶରେ ପରିଣତ କରିପାରେ। ସେଥିପାଇଁ ସବୁବେଳେ ଅନ୍ୟର ଭୁଲ ବାଛିବାକୁ ନ ଯାଇ ନିଜର ଦୋଷ ତ୍ରୁଟି ସମ୍ବନ୍ଧରେ ସଚେତନ ହେବାକୁ ପ୍ରତ୍ୟେକ ଚେଷ୍ଟା କରିବା ହିଁ ବିଧେୟ ବୋଲି ମନେ ହୁଏ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କଳ୍ପନାର ରାଜପୁତ୍ର। ରଚନା ଭୁବନେଶ୍ୱର ବେହେରା। ରହିଲୁ, ନମସ୍କାର।